ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା। ଛଅଟି ରାଜ୍ୟର ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଘୋଷଣା କଲେ ନିର୍ବାଚନ ଆୟୋଗ। ଲୋକସଭାରେ ଆଜି ରେଳ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅନୁଦାନ ଦାବି ଉପରେ ହେବ ଆଲୋଚନା। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି 10 ଜଣ ରୋଗୀଙ୍କ ମୃତ୍ୟୁ। ତୈଳ ଦର ହ୍ରାସ କରିବା ଲାଗି ବହୁ ପରିମାଣର ତୈଳମୁକ୍ତ କରିବେ ଆନ୍ତର୍ଜାତିକ ଶକ୍ତି ସଂଗଠନର ସଦସ୍ୟ ଦେଶ ଏବଂ ଯୁଦ୍ଧତ୍ରସ୍ତ ଦେଶଗୁଡ଼ିକରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଆଣିବା ଲାଗି ଆଜି ଉଡ଼ାଣ କରିବ 48 ବିମାନ। ଭାରତୀୟ ନିର୍ବାଚନ ଆୟୋଗ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଆସାମ, କେରଳ, ପୁଡୁଚେରୀ ଏବଂ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ପଶ୍ଚିମବଙ୍ଗରେ 2 ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ଆସାମ, କେରଳ ଏବଂ ପୁଡୁଚେରୀରେ 9 ଏବଂ ତାମିଲନାଡୁରେ 23 ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ 23 ଏବଂ 29 ତାରିଖରେ 2 ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସେଠାରେ ପ୍ରଥମ ପର୍ଯ୍ୟାୟ 152 ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 142 ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ। 4 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଭୋଟ୍ ଗଣତି ମେ 4 ତାରିଖରେ ଅନୁଷ୍ଠିତ ହେବ। ଆସାମ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ପାଇଁ ଚଳିତ ମାସ 30 ତାରିଖରେ ବିଜ୍ଞପ୍ତି ଜାରି କରାଯିବ। ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତା 2 ବିଜ୍ଞପ୍ତି ଜାରି କରାଯିବ। ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର କହିଛନ୍ତି, ନିର୍ବାଚନ ସୂଚୀ ଘୋଷଣା ସହିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଛି। ସେ କହିଛନ୍ତି, 824 ନିର୍ବାଚନ ମଣ୍ଡଳୀ ରହିଥିବା 5 ବିଧାନସଭା ନିର୍ବାଚନରେ 17 ଅଧିକ ଭୋଟର ମତଦାନ ସାବ୍ୟସ୍ତ କରିବେ। ଏଥିରେ ପଶ୍ଚିମବଙ୍ଗରେ 6 ଅଧିକ, ତାମିଲନାଡୁରେ ପ୍ରାୟ 6, କେରଳରେ ପ୍ରାୟ 3, ଆସାମରେ 2 ଅଧିକ ଏବଂ ପୁଡୁଚେରୀରେ 9 ଅଧିକ ଭୋଟର ଅଛନ୍ତି। ସୂଚନା ଅନୁଯାୟୀ ପ୍ରାୟ 2 ଅଧିକ ମତଦାନ କେନ୍ଦ୍ର ସ୍ଥାପନ କରାଯିବାକୁ ଥିବାବେଳେ 25 ଅଧିକ କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜନ କରାଯିବ। ଶ୍ରୀ କୁମାର କହିଛନ୍ତି, ପ୍ରତ୍ୟେକ ମତଦାନ କେନ୍ଦ୍ରରେ ସର୍ବାଧିକ 1200 ଭୋଟର ରହିବେ ଏବଂ 24 ତଦାରଖ ପାଇଁ 100% ୱେବ୍କାଷ୍ଟିଂ କରାଯିବ। ଶ୍ରୀ କୁମାର କହିଛନ୍ତି, ପଶ୍ଚିମବଙ୍ଗର 294 ସଦସ୍ୟ ବିଶିଷ୍ଟ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ 7, ଆସାମର 126 ସଦସ୍ୟ ବିଶିଷ୍ଟ ବିଧାନସଭା ମେ 20 ଏବଂ କେରଳର 140 ସଦସ୍ୟ ବିଶିଷ୍ଟ ବିଧାନସଭା କାର୍ଯ୍ୟକାଳ ମେ 23 ଶେଷ ହେଉଛି। ସେହିପରି ତାମିଲନାଡୁର 234 ସଦସ୍ୟ ବିଶିଷ୍ଟ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ 10 ଏବଂ ପୁଡୁଚେରୀର 30 ସଦସ୍ୟ ବିଶିଷ୍ଟ ବିଧାନସଭାର କାର୍ଯ୍ୟକାଳ ଜୁନ୍ 15 ଶେଷ ହେବ। ନିର୍ବାଚନ କମିଶନ 6 ରାଜ୍ୟରେ 8 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଘୋଷଣା କରିଛନ୍ତି। ସେହି ବିଧାନସଭା କ୍ଷେତ୍ରଗୁଡ଼ିକ ହେଉଛି ଗୋଆର ପୋଣ୍ଡା, ଗୁଜରାଟର ଉମରେଥ, କର୍ଣ୍ଣାଟକର ବାଗଲକୋଟ ଏବଂ ଦାଭାନଗେର ଦକ୍ଷିଣ, ମହାରାଷ୍ଟ୍ରର ରାହୁରି ଏବଂ ବାରାମତୀ, ନାଗାଲାଣ୍ଡର କୋରିଡାଙ୍ଗ ଏବଂ ତ୍ରିପୁରାର ଧର୍ମନଗର ଆସନ। ଉପନିର୍ବାଚନ ବିଷୟ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ଗୋଆ, କର୍ଣ୍ଣାଟକ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି କରାଯିବ ଏବଂ ଆସନ୍ତା 9 ମତଦାନ ଅନୁଷ୍ଠିତ ହେବ। ଗୁଜରାଟ ଏବଂ ମହାରାଷ୍ଟ୍ରରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଚଳିତ ମାସ 30 ପ୍ରକାଶ ପାଇବା ସହ 23 ମତଦାନ ହେବ। ଭୋଟ୍ ଗଣତି ମେ 4 ତାରିଖରେ କରାଯିବ। ଲୋକସଭାରେ ଆଜି ରେଳ ମନ୍ତ୍ରଣାଳୟର ଅନୁଦାନ ଦାବି ଉପରେ ଆଲୋଚନା ଏବଂ ଭୋଟିଂ କରାଯିବ। ଏହା ବ୍ୟତୀତ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅନୁଦାନ ଦାବି ଉପରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି। ରାଜ୍ୟସଭାରେ ଆଜି ବ୍ୟୟ ମଞ୍ଜୁରୀ ବିଲ୍ 2026 ସମ୍ପର୍କରେ ଆଲୋଚନା ହେବ। ଏହି ବିଲ୍ 2025-26 ଆର୍ଥିକ ବର୍ଷ ପାଇଁ ଭାରତର ସମନ୍ୱିତ ପାଣ୍ଠିରୁ ଏବଂ ସେଥିରୁ କିଛି ଅଧିକ ପରିମାଣର ଦେୟ ଓ ବ୍ୟୟକୁ ଅନୁମୋଦନ କରିବାର କାର୍ଯ୍ୟସୂଚୀ ରହିଛି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁ ୟୁନିଟ୍ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ 10 ରୋଗୀଙ୍କର ପ୍ରାଣହାନୀ ଘଟିଥିବାବେଳେ 5 ଅବସ୍ଥା ଗୁରୁତର ରହିଛି। ପ୍ରାଥମିକ ସୂଚନା ଅନୁଯାୟୀ ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚ ପରିସ୍ଥିତି ଅନୁଧ୍ୟାନ କରିବା ସହ ମୃତ ରୋଗୀଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 25 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
କାମ୍ରେଡ୍ ନା ପେଦର ନୀତୁ ମିକୁ ନା ଆପିଲ୍ କି ଏନ ବାତାଲିତ କି କାମ୍ରେଡ୍ ଶୁକ୍ରୁ ଶିଲା ନକୁଲ ସାଙ୍ଗେ ମନ ସବୁ କାମ୍ରେଡ୍ ବାସି ସିଲିଣ୍ଡର ଅତକେ ନଲମାନ୍ତ ବାରକି ଏତକି କାମ୍ରେଡ୍ ଇଦ ନଡ଼ମ ଦେବଜି ସଂଗ୍ରାମ ଦାଲ ବାସେଣ୍ଡେ ସିଲିଣ୍ଡର ଅତ୍ତରୁ ଆଲ୍କେନେ କାମ୍ରେଡ଼ ବିକାଶ ଧାନ ସାଙ୍ଗେ 15 ଶିବଜି ସାଙ୍ଗେ 15 ବାସି ସିଲିଣ୍ଡର ଅତ୍ତରୁ ଆଲ୍କେନେ ଇଦ ନଡ଼ମ ମନ ସୁନିଲୁ ଯମୁନା ମନୀଷ ରଜନୀ ବାସି ସିଲିଣ୍ଡର ଆସି ନାବ ସାଙ୍ଗେନେ ମନ୍ତୋରୁ ଇଞ୍ଜ ପୁଲ୍ବାନ୍ତେ ମନ୍ତାନୁ ಅದನ್ನು ಮೈದಾನೇ ಮೀರು ಎಕ್ ಇದು ನಡಮ ಮೀರು ವಾಸ ಮಂಜಿ 31 ಮಾರ್ಚ್ ನಡಮನೆ ವಾಸಿ ಸಿಲಿಂಡರ್ ಅದಕ್ಕೆ ನಲಮ ಅಂತ ತಾನೆ ಪೇರ್ಕೆ ಸರ್ಕಾರ ಸಿಲಿಂಡರ್ ಕೀವೋ ಅದನ್ನು ಮೈದಾನೇ ಮೀಕಿನ ತತನೆ ಮೈದಾನಕ್ಕೆ ನನ್ನ ಎಂತ ಜಾರ್ತೆ ಮಂತಾನು ನಾ ಫೋನ್ ನಂಬರ್ ಏಮಂತಾನೆ ಫೋನ್ ನಂಬರ್ ಕಿಸೋ ಬಾಯ್ಕಿರು 7815075531 ಇದು ಫೋನ್ ನಂಬರ್ ತೆ ಕಿಸೋ ಬಾಯ್ಕಿ ಮೀವನ್ ಇತ್ತು।
ଅନ୍ତର୍ଜାତୀୟ ଶକ୍ତି ସଂଗଠନର ସୂଚନା ଅନୁଯାୟୀ ତୈଳ ଦର ହ୍ରାସ କରିବା ଲାଗି ଏହାର ସଦସ୍ୟ ଦେଶଗୁଡ଼ିକ ଜରୁରୀକାଳୀନ ଭଣ୍ଡାରରୁ ବହୁ ପରିମାଣର ତୈଳମୁକ୍ତ କରିବେ। ଏକ ବିବୃତ୍ତି ଅନୁଯାୟୀ ଏସିଆ ଏବଂ ଓସେନିଆର ଦେଶଗୁଡ଼ିକ ତୁରନ୍ତ ତୈଳମୁକ୍ତ କରିବା ଆରମ୍ଭ କରିବେ। ଅନ୍ୟପକ୍ଷରେ ୟୁରୋପ ଏବଂ ଆମେରିକାର ତୈଳ ଭଣ୍ଡାରଗୁଡ଼ିକରୁ ଚଳିତ ମାସ ଶେଷ ସୁଦ୍ଧା ତୈଳମୁକ୍ତ କରାଯିବ। ଘୋଷଣା ଅନୁଯାୟୀ ଏହି ସମୟ ମଧ୍ୟରେ ପ୍ରାୟ 400 ନିୟୁତ ବ୍ୟାରେଲ୍ ତେଲ ମୁକ୍ତ କରାଯିବ, ଯାହା 2022ରେ ରୁଷ ୟୁକ୍ରେନ୍ ଆକ୍ରମଣ ପରେ ମୁକ୍ତ ହୋଇଥିବା 182.7 ନିୟୁତ ବ୍ୟାରେଲ୍ ତୁଳନାରେ 2 ଗୁଣ ଅଧିକ। ସଦସ୍ୟ ଦେଶଗୁଡ଼ିକ ସରକାର ଶିଳ୍ପ ଏବଂ ଅନ୍ୟାନ୍ୟ ଭଣ୍ଡାରରୁ ପ୍ରାୟ 412 ନିୟୁତ ବ୍ୟାରେଲ୍ ତୈଳ ମୁକ୍ତ କରିବାକୁ ଥିବାବେଳେ ସେଥିମଧ୍ୟରୁ ପ୍ରାୟ 72% ଅଶୋଧିତ ତୈଳ ରହିଛି। ଆମେରିକାର ଶକ୍ତି ସଚିବ କ୍ରିସ୍ ରାଇଟ୍ କହିଛନ୍ତି ଇରାନ୍ ସହିତ ସଂଘର୍ଷ ଆଗାମୀ କିଛି ସପ୍ତାହ ମଧ୍ୟରେ ଶେଷ ହୋଇପାରେ, ତାହା ହେଲେ ବିଶ୍ୱ ତୈଳ ଯୋଗାଣ ପୁନରୁଦ୍ଧାର ହେବା ସହ ଇନ୍ଧନ ମୂଲ୍ୟ ହ୍ରାସ ପାଇବ। ଦୋହାରେ ଥିବା ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ ଆସନ୍ତା 2 ଦିନ ପାଇଁ କତାର ଏୟାରୱେଜ୍ର 3 ବିମାନ ଭାରତକୁ ଉଡ଼ାଣ କରିବ। ସମ୍ପୃକ୍ତ ବିମାନଗୁଡ଼ିକ କତାରରୁ ନୂଆଦିଲ୍ଲୀ, ମୁମ୍ବାଇ ଏବଂ କୋଚିକୁ ଉଡ଼ାଣ କରିବ ବୋଲି ଜଣାପଡ଼ିଛି। ଯାତ୍ରୀମାନେ ସେହି ବିମାନ କମ୍ପାନୀର ୱେବ୍ସାଇଟ୍, ମୋବାଇଲ୍ ଆପ୍ କିମ୍ବା ଟ୍ରାଭେଲ୍ ଏଜେଣ୍ଟଙ୍କ ଜରିଆରେ ଟିକେଟ୍ ବୁକିଂ କରିପାରିବେ। ବୈଧ ଟିକେଟ୍ ନଥିଲେ ବିମାନ ବନ୍ଦରକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି। କତାରସ୍ଥିତ ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ ସେଠାରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି। ଇସ୍ରାଏଲ୍, ଆମେରିକା ଏବଂ ଇରାନ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏୟାର୍ ଇଣ୍ଡିଆ ଏବଂ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ଆଜି ସମ୍ପୃକ୍ତ ଅଞ୍ଚଳକୁ ଏବଂ ସେଠାରୁ 48 ବିମାନ ଉଡ଼ାଣ କରିବ। ଭାରତର ପ୍ରମୁଖ ସହରରୁ ଜେଦାକୁ 10 ଓ ମସ୍କୋଟକୁ 12 ବିମାନ ଉଡ଼ାଣ କରିବ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଏୟାର ଇଣ୍ଡିଆ ଦିଲ୍ଲୀ ଓ ମୁମ୍ବାଇ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବେଙ୍ଗାଲୁରୁ, କୋଜିକୋଡ଼େ ଏବଂ ମାଙ୍ଗାଲୁରୁ ବିମାନ ଉଡ଼ାଣ ପରିଚାଳନା କରିବ। ସ୍ପାଇସ୍ଜେଟ୍ ସଂଯୁକ୍ତ ଆରବ ଏମିରେଟ୍ସର ଫୁଜେରାହରୁ ଭାରତକୁ ଏବଂ ଦୁବାଇରୁ ପୁଣେକୁ ସ୍ୱତନ୍ତ୍ର ବିମାନ ଉଡ଼ାଣ କରିବ। ଆକାଶବାଣୀର ସମ୍ବାଦ ସେବା ବିଭାଗ ପ୍ରତ୍ୟେକ ସୋମବାର ରାତି 9:30 to 10:00 ପର୍ଯ୍ୟନ୍ତ ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ପ୍ରସାରଣ କରିଥାଏ। ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନେ ପ୍ରଚାର ହେବାକୁ ଥିବା ନିର୍ଦ୍ଦିଷ୍ଟ ବିଷୟ ଉପରେ ଫୋନ୍ ଜରିଆରେ ପ୍ରଶ୍ନ ପଚାରିଥାନ୍ତି। ଆଜି ରାତିରେ ପବ୍ଲିକ୍ ସ୍ପିକ୍ କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ବିଶ୍ୱ ଉପଭୋକ୍ତା ଦିବସ ଅବସରରେ ଉପଭୋକ୍ତା ଅଧିକାର ଏବଂ ଦାୟିତ୍ୱ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ 0111-2371-7111-2334-44-2331-1048-1 ଏବଂ 0111-7106 ନମ୍ବରକୁ ଡାଏଲ୍ କରି ପ୍ରଶ୍ନ ପଚାରିପାରିବେ। ଶ୍ରୋତାବନ୍ଧୁମାନେ 9289040044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ମଧ୍ୟ ପ୍ରଶ୍ନ ପଚାରିପାରିବେ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଗତକାଲି ପ୍ରବଳ ଘୂର୍ଣ୍ଣିଝଡ଼ ପ୍ରଭାବରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ କେତେଜଣ ଗୁରୁତର ଆହତ ହୋଇଥିବାବେଳେ 200ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ପବନ ପ୍ରଭାବରେ ଜିଲ୍ଲାର 12 ଗାଁରେ ଅନେକ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି। ଗୁରୁତର ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘୂର୍ଣ୍ଣିଝଡ଼ରେ 40 ଜଣ ସାମାନ୍ୟ ଆହତ ହୋଇଥିବାବେଳେ କରଞ୍ଜିଆ ବ୍ଲକ ଅନ୍ତର୍ଗତ କିଆ ଏବଂ କାଙ୍କଡ଼ା ଗ୍ରାମ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ରାଜ୍ୟ ସରକାର ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। 4 ରାଜ୍ୟ ଓ 1 କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା। 6 ରାଜ୍ୟର 8 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଘୋଷଣା କଲେ ନିର୍ବାଚନ ଆୟୋଗ। ଲୋକସଭାରେ ଆଜି ରେଳ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅନୁଦାନ ଦାବି ଉପରେ ହେବ ଆଲୋଚନା। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି 10 ଜଣ ରୋଗୀଙ୍କ ମୃତ୍ୟୁ। ତୈଳ ଦର ହ୍ରାସ କରିବା ଲାଗି ବହୁ ପରିମାଣର ତୈଳମୁକ୍ତ କରିବେ ଆନ୍ତର୍ଜାତିକ ଶକ୍ତି ସଂଗଠନର ସଦସ୍ୟ ଦେଶ ଏବଂ ଯୁଦ୍ଧତ୍ରସ୍ତ ଦେଶଗୁଡ଼ିକରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଆଣିବା ଲାଗି ଆଜି ଉଡ଼ାଣ କରିବ 48 ବିମାନ। ସମ୍ବାଦ ଶେଷ ହେଲା।